ಆಗಲಿ ಅವನು ಶುಣಗಳು ದರ್ಶನಿಸ್ಕೊಂಡರ ಮುಡಿಸಿದ ಅಧ್ಯಾಯ ಅಂತಿಮ ಶ್ಲೋಕರೇ ಗೋಪಿನಾಂ ಪರಮಾನಂದ ಆಸಿದ್ ಗೋವಿಂದ ದರ್ಶನ ಕ್ಷಣಂ ಯುಗ ಸತಮ್ಯೋಂ ಜಾಸಂ ಜೀನ ವಿನಾ ಭವೇತ್. ಭಗವತಂ ಅವನ ಸ್ವರೂಪ ಸ್ಥಿತಿ ಜಾಗ್ರತ ಹಬ್ಬ ದೀರ್ಘ ಅಂತರ್ವಿದ್ರೆ ଆମର କାମଟା କାମଟା ରହିଛି ସେଟା ଜାଗ୍ରତ କରିବା ପାଇଁ. ଗୋଟେ ପୁରୁଷ ନାରୀକୁ ଦେଖିଲା ବେଳକୁ ଗୋଟେ ନାରୀ ନାରୀ ପୁରୁଷକୁ ଦେଖିଲା ବେଳକୁ ବା ତା କଥାଟା ଶୁଣିଲା ବେଳକୁ ସେଟା ଜାଗ୍ରତ ହେଇଯାଉଛି. ଅଛି କୋଉଠି ଅନ୍ତର ଭିତରେ ଅଛି, ସେଟା ଜଣେ ଗୋଟେ ଶ୍ରବଣ ହେଇଯାଉଛି, ଗୋଟେ କାମ ବାର୍ତ୍ତା ଶୁଣୁଛ ପଠାଇଛ ଉଦ୍ରେକ ହେଉଛି ସେଭଳି. ଆମର ଏକ ସ୍ୱରୂପ ସ୍ଥିତିଟା ଅଛି, ଆମର ଯୋଉ ସ୍ୱରୂପ ସ୍ଥିତି ଅଛି ଆମେ ହେଉଛି ଭଗବାନଙ୍କର ଦାସ, ସେଟା ବି ଉଦ୍ରେକ ହବ ଶ୍ରବଣ ମାଧ୍ୟମରେ. ଆମ ସ୍ୱରୂପ ସ୍ଥିତି ହେଲା ଯେମିତି ଜଣେ ଗୋଟେ ସ୍ୱର ଧରିନିଏ, ସ୍ୱରଟା ଆମେ ଧରିଲେ ଆମେ କ'ଣ ସ୍ୱର ଧାରଣ କରିଛେ ନା ଆତ୍ମା, ଆମେ ଆତ୍ମା ଆମେ ସ୍ୱରଟା ଧାରଣ କରିଛେ. ସ୍ୱର ଧାରଣ କରିଦେଲା ପରେ ସ୍ୱରର ଧର୍ମ ହେଲା ଆତ୍ମା. ଆତ୍ମା ଧର୍ମ କ'ଣ, ସେ କାହା ସେବା କରିବାକୁ ଚାହେଁ ପରମାତ୍ମାଙ୍କର. ତୁମେ ସ୍ୱର ଧରିଦେଲେ ବର୍ତ୍ତମାନ ଆମେ କ'ଣ ହେଲେ, ଆମେ ଆତ୍ମା ସ୍ୱର ହେଇଗଲେ. ଈଶ୍ୱର ବି ସବୁବେଳେ ଚାହେଁ ଅନ୍ୟ ସେବା କରିବେ, ଯାହା ଜଣଙ୍କ ପାଇଁ କାମ କରିବି ତାକୁ ଖୁସି କରିବି. ଦେଖ ତୁମେ ସମସ୍ତେ ବି ଜଗତରେ କେହି ବସିନାହାନ୍ତି, ସମସ୍ତେ ଜାଣିଲେ ମୁଁ ଅନ୍ୟକୁ ନିଜ ଖୁସି ପାଇଁ ବେଶୀ କେବେ ଚେଷ୍ଟା କରୁନି. ଇଏ କୃଷ୍ଣଙ୍କର ଭଗବାନଙ୍କର ଇଏ ମାୟା ସ୍ୱରୂପ ସ୍ଥିତିରେ କ'ଣ ଆତ୍ମା ନା ଆମେ, ଆମର ଆତ୍ମା ଆମର ସ୍ୱରୂପ ସ୍ଥିତି ଆତ୍ମା ମାନେ ଆମର କାମ ହେଲା ଆମେ ପରମାତ୍ମାଙ୍କର ସେବା କରିବା. ଯେହେତୁ ଶରୀର ଆମକୁ ଶରୀର ବନ୍ଧନ ରହିଯାଇଛି, ବର୍ତ୍ତମାନ ପରମାତ୍ମା ସେବା କରିପାରୁନି, ଆମ ନେଚରଟା ଖୁସିଆ ରହିଛି ଆତ୍ମାର, ସେଟା ସର୍ବ ଧର୍ମର ରିଫ୍ଲେକ୍ଟ ହେଉଛି, ପ୍ରତିଫଳିତ ହେଉଛି. ଆମର ସବୁବେଳେ କ'ଣ କ'ଣ ଆବଶ୍ୟକ ଅଛି, କ'ଣ କରୁଛେ, ଗୋଟେ କାମ କରିଦେଇକି ମନ୍ଦିରରେ ଆମେ ଯେତେବେଳେ ରହୁଛୁ ମନ୍ଦିର କାମ କରିଦେଇକି ଆମେ ଦେଖୁଛେ ଗୁରୁ ପ୍ରେସିଡେଣ୍ଟ ବୈଷ୍ଣବ ମାନେ ଖୁସି ହେଲେ, ବାହାରେ ତ ରହୁଛେ ସବୁ କାମ କରୁଛେ ଖଟୁଛେ ଆମେ, କିନ୍ତୁ ଖୁସି କାହାର, ଅନ୍ୟ ଖୁସି ହେଇଗଲେ ଆମେ ଖୁସି. ସଂସାର ବି ସେୟା, ସେ ମାର୍କେଟ ଯିଏ ଭଲ ପରିବା ନେଇଗଲା ତା ସିଏ ପରିବା ଆଣିବ, ସାଇକେଲ ମାରିକି ଯିବ ତା ମାତା ଯିଏ ଦେଖିଦେବ କ'ଣ ଏ ପରିବା ଆଣିଲା ପକା ପରିବା ଗୁଡା ଭଲ ପରିବା ଗଲା ତା ମନ ଦୁଃଖ ହେଲା, ସିଏ ଖୁସି ହେଇଗଲା ତା ମନ ଖୁସି. ଏଟା ସ୍ୱରୂପ ଧର୍ମ, ଯିବ କେବେ ଏକାକି ଖୁସି ହେଇପାରିବ, ସେ ସବୁବେଳେ ଚାହିଁବ ଅନ୍ୟକୁ ଖୁସି ଦେଇକି ଖୁସି ହେବ ସ୍ୱରୂପ ଧର୍ମ. ଆମର ଯୋଉ ସ୍ୱରୂପ ଧର୍ମଟା ରହିଛି ଏଟା ତ ଆବରଣ ଅବସ୍ଥା ରହିଯାଇଛି, କୋଉଟା ସ୍ୱରତର ଆବରଣ ହେଇଯାଇଛି. ଭାଗବତ କ'ଣ କରନ୍ତି, ଯୋଉ ଭାଗବତ ରହିଲେ ପ୍ରଭୁ ଅବତାର ନେଲେ ଶବ୍ଦ ରୂପରେ, ଶବ୍ଦ ବ୍ରହ୍ମ ରୂପରେ, ଏ ଜୀବର ସ୍ୱରୂପ ବୃତ୍ତିଟାକୁ ଜାଗ୍ରତ କରିବେ, ବହୁତ ଶ୍ରବଣ କରିବାକୁ ପଡିବ. ଯାହାର ଯେତେ ବଦ୍ଧ ଅବସ୍ଥା, ଯାହାର ଯେତେ ବଦ୍ଧତା ଅଛି ତାକୁ ସେତେ ଶ୍ରବଣ କଲେ ତାର ସେ ଜିନିଷ ଗୁଡ଼ାକ ତାର ଉପରେ ଯୋଉ କଭରିଂ କୁହାଯାଏ, କ'ଣ କୁହାଯାଏ ଉପରେ ମାନେ ଯୋଉଟା ଆବରଣ, ଆବରଣଟା ତାକୁ ସେତେ ଛୋଟ ଯିବ ନଡ଼ିଆରେ, ନଡ଼ିଆ ଦେଖୁନା କ'ଣ ହେଉଛି, ନଡ଼ିଆଟା ଉପରେ ଉପରେ କ'ଣ ରହିଛି, ଉପରେ ରହିଛି ଯୋଉ ପ୍ଲେନ୍ ଦେଖୁଛ କ'ଣ, ତା ତଳେ ଯୋଉ କ'ଣ ରହିଛି ସେଇଟା କତା ବୋଲି ଆମର କହିଲୁ କହୁ ନାହିଁ, ଦେଖିଲେ ତା ତଳକୁ ତଳ ତଳକୁ ତଳ, ଆମେ ସିନା ଏକାଥରେ ଛିଡ଼େଇକି ଉଠି ଆଣୁଛେ, କେତେଟା ଆବରଣ ରହିଛି ଗୋଟେ 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 ତୁମେ କାଢ଼ିଲ ଦେଖିବ ଗୋଟେ ଗୋଟେ, ସେଥିରେ ଆବରଣ ତାଙ୍କର ଖାଇଛି. ଆମର ସେଭଳି ଆମର ଏ ଆତ୍ମା ଉପରେ ଭୌତିକ ଆବରଣଟା ପୁରା ଟାଇଟ୍ ହେଇକି ରହିଛି, ଭୌତିକ ଚିନ୍ତା ବହୁତ, କେତେ ଜନ୍ମରୁ ଆମେ ବିଶ୍ୱକୁ ଭୋଗି 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 ଗୁଡ଼ା ଆସେ, ଶ୍ରବଣ କୀର୍ତ୍ତନ ଭଗବାନଙ୍କର ସେବା ସମର୍ପଣ ପ୍ରାର୍ଥନା ସବୁ ଲାଗିଲା ପରେ ଧୀରେ ଧୀରେ ଏ ଆବରଣଟା ଉଠିବ. ଆଉ ବିଶେଷ କରି ଭାଗବତ, ଭାଗବତ ଶ୍ରବଣ, ସାଧୁ ସଂଗ୍ରାମ ଯଦି ଭାଗବତ ସବୁବେଳେ ଶ୍ରବଣ କରିବା କେତେ ସୁନ୍ଦର କଥା. ଆମେ ଆମକୁ ନିଦ୍ରା ଲାଗୁଛି, ଆମକୁ କ୍ଳାନ୍ତ ଲାଗୁଛି, ଆମକୁ କ୍ଷୁଦା ଲାଗୁଛି, ଗୋପୀମାନଙ୍କର କି ଅବସ୍ଥା, କୃଷ୍ଣ ଫେରିଲେ ଗୋପୀନାମ ପରମାନନ୍ଦମ ଆସିତ ଗୋବିନ୍ଦ ଦର୍ଶନେ କ୍ଷଣମ ଯୁଗ ସତମ ଏବଂ ଯାସମ ଜେନ ବିନା ଭାବେ, ଯାହାଙ୍କ ବିନା ତାଙ୍କୁ ଗୋଟେ କ୍ଷଣ ଯୁଗ ମିଳିଥାଏ. ତାପରେ ତାଙ୍କ ଜୀବନର କିଏ ଥିଲେ ଲକ୍ଷ୍ୟ, ତାଙ୍କ ଜୀବନର ଲକ୍ଷ୍ୟ କିଏ ଥିଲେ, କୃଷ୍ଣ. ଜୀବନର ପ୍ରୀତି କ'ଣ ଥିଲା, କୃଷ୍ଣ. ଆଉ କିଛି ଭଲ, ଆଉ କିଛି ତାଙ୍କ ଜୀବନର ଆନନ୍ଦ ନଥିଲା, ଏଠି ଲେଖିଲେ ନା ଗୋପୀନାମ ପରମାନନ୍ଦମ, ଚକ୍ରବାସୀ ଟିକାରେ ଲେଖୁଛନ୍ତି ପରମାନନ୍ଦମ ଇତି ମୁକ୍ତ प्रगया विभुत्या आनंदस्य जाति प्रमाण प्रमाण प्रमाणाभ्या अधिकम अत्यधिकम एव न तो अपेक्षितम ज्ञेयम। कौन कहले? अच्छा, ये परमानंद अर्थ मुक्त प्रग्रह वृत्ति रे जातिगत परिणामगत भावे आनंद आधिक्य अच्छा अत्यधिक है किंतु अपेक्षिक न अत्यधिक आनंद परिमाणगत भावे जातिगत भावे माने जो आनंद रे गोटे शब्द ने आनंद आ गोटे परमानंद हे माधव से परमानंद शब्द लिखले चल ये लिखले सीधे सब लिखले परमानंद परमानंद अत्यंतिक कवि मान इतने आनंद जीवन आवश्यक कृष्ण दर्शन करते परमानंद मान भगवान कितनी भल पाए भागवत आम शुद्ध आम कौन जो आनंद मिले गोटे क्षण खाईदे भल आनंद मिले पुणी गला शुगले टे आनंद मिले पुणी दुख आत्मा खोज कौटे आत्मार जो स्वाभाविक से परमानंद सब बेले आनंद सी केवल भगवत कृष्ण संपर्क जो आम आसवा कृष्ण सहित पूरा दृढ़ संबंध हो मन इंद्रिय आवरण चिदावरण सब ये जड़ावरण उठी चिद अंश जाग्रत हम सब इंद्रिय चिद अंश अच्छी ସେଟା ସବୁ ଆବରଣ ପଡ଼ିବ ଯେମିତି ଆଖିରେ ଚକ୍ଷୁରେ ଚିଦଂଶ ଅଛି ଗୋଟେ ଟିଭିଟା ମୋବାଇଲଟା ଦେଖିଲେ କେତେ ଘଣ୍ଟା ଦେଖିପାରିବ ତୁମେ ପାଞ୍ଚ ଘଣ୍ଟା ଦଶ ଘଣ୍ଟା ଲୋକ ତ ଦେଖି ଦେଉଛନ୍ତି ସେ ଦଶ ଘଣ୍ଟା ତୁମେ ଠିଆ ହେଇକି ଦେଖ ଠାକୁର ମୁଁ ତୁମେ ଅଧ ଘଣ୍ଟା ବି ଦେଖିପାରିବେନି ମୁଣ୍ଡ ବି ଦେଇ ଦେବ ମାନେ ସେଠି କ'ଣ ବହୁତ କିଛି ଜିନିଷ ନା ଏଠି ଚେଞ୍ଜେବୁଲ୍ ହେଉଛି ବିଭିନ୍ନ କଥା ଆସୁଛି ଭଗବାନ ଦେଶ ଆମେ ଦେଖିପାରିବେନି ଭଗବାନ କଥା ସବୁ ଶୁଣିପାରିବେନି ଭଗବାନ ନାମ କୀର୍ତ୍ତନ ତ କରିପାରିବେନି କାରଣ ଇନ୍ଦ୍ରିୟ ଗୁଡାକ ଉପରେ କଣ ଜଡ଼ା ଆବରଣଟା ରହିଯାଇଛି ଯେତେ ଆମେ ଭଗବାନଙ୍କର ସେବା କରି ଶ୍ରବଣ କରି ଗୁରୁ ବୈଷ୍ଣବ କୃପାପ୍ରାପ୍ତ ହେବା ନା ଭଜନ କରିକି ସେ ଆବରଣଟା ଗୋଟେ ପରେ ଗୋଟେ ଉଠିବ ସେତିକି ଭଲ ଲାଗେ ମୁଁ ତ ନାମ ଆମକୁ ଭଲ ଲାଗୁନି କିନ୍ତୁ ସେଇ ନାମ ଆମକୁ ସ୍ୱାଦ ଲାଗେ ସବୁ ଜିନିଷ ସ୍ୱାଦ କରାଯିବ ଏଠି ଚକ୍ରପତି ଲେଖିଲେ ନାମ କାନ୍ତା ଗୋପୀ ଆଦି ଅସାଧାରଣ ଲକ୍ଷଣ ଗୋପୀମାନଙ୍କର ଯୋଉ ଅସାଧାରଣ ଲକ୍ଷଣ ରହିଲା ପତ୍ନୀ ଭାବରେ ଏଠି ସେଟା କହୁଛନ୍ତି ପରିଚୟ ଏତି ଅକ୍ଷଣ ଏତି ତାଙ୍କର ଅସାଧାରଣ ପରିଚୟ ଅସାଧାରଣ ପରିଚୟ କ'ଣ ଚକ୍ରପତି ଟୀକା ଲେଖିଲି ନା ଯେନ ଶ୍ରୀକୃଷ୍ଣ ବିନା ଯୁଗ ଶତମ୍ଭ ଏବ କ୍ଷଣସ୍ୟ ଯୁଗ ଶତମାନତ୍ଵ ରତି ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ମହାଭାବ ନା ଉତ୍ତରୋତ୍ତର ପ୍ରେମ ଭୂମିକାୟା ଅନ୍ତିମସ୍ୟ ମହାଭାବସ୍ୟ ଲକ୍ଷଣ ଉଜ୍ଜ୍ୱଳ ନୀଳମଣି ଦୃଷ୍ଟମ୍ୟ ଦୃଷ୍ଟ ମତସ୍ତା ମତସ୍ତ୍ୟା ମହାଭାଗ ଭାଗବତ୍ୟା ବୃଷଭାନୁନନ୍ଦିନୀ ପ୍ରଭୃତୟ ଏବ ଏଟା କେଉଁ ସ୍ତରରେ ମାନେ ଗୋଟେ କ୍ଷଣଟା କ'ଣ ଲାଗୁଛି ଯୁଗ ଭଳି ଲାଗୁଛି ଆଉ କୃଷ୍ଣଙ୍କ ଦର୍ଶନରେ ପରମାନନ୍ଦ ପ୍ରାପ୍ତ ହେଉଛି ସେଠୁ ଚକ୍ରବାଦୀ ଲେଖିଦେଲେ ଏଇଟା ଗୋଟେ ମଣିଷ କ'ଣ ବିଚାର କରି ଜାଣିବ ଗୋଟେ କ୍ଷଣଟା ଯୁଗ ଭଳିଆ ଲାଗିବ ଆଉ ପରମାନନ୍ଦ ଯୋଉଟି ପ୍ରାପ୍ତ ହେବ ଏଇଟା କ'ଣ ମଣିଷ ଜାଣିବ ସେ କହୁଛି ନା ଏଇଟା ଗୋପୀମାନଙ୍କର ସେ ଲେଖିଲେ ଚକ୍ରପ୍ରଦ ଗୋପୀ ନାମ କାନ୍ତା ଗୋପୀ ନାମ ଅସାଧାରଣ ଲକ୍ଷଣ କ'ଣ ଅସାଧାରଣ ଲକ୍ଷଣ ରତି ପ୍ରେମ ସ୍ନେହ ପ୍ରେମ ପ୍ରଭୁ ମୁକାନ୍ତ ସ୍ନେହ ପ୍ରଣୟ ଏଠି କ'ଣ ଲେଖିଲେ ସ୍ନେହ ଲେଖିଲେ କ'ଣ ଲେଖିଲେ ରତି ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ମହାଭାବ ଗୋପୀମାନଙ୍କର ସ୍ଥିତି କ'ଣ ମହାଭାବ ସ୍ଥିତି ଅନୁରାଗ ମହାଭାବ ଭାବ ମହାଭାବ ଏଇ ମହାଭାବ ସ୍ଥିତିରେ ସେମାନେ ରୁହନ୍ତି ମହାଭାବ ସ୍ଥିତିରେ ଏଇଟା ହେଉଛି ଲକ୍ଷଣ ଯୁଗାଇତ ଭୀଷଣ ଯୋଡ଼ା ଚୈତନ୍ୟ ମହାପ୍ରଭୁ କହିଲେ ଏବଂ ତା ମଧ୍ୟରେ ସେ କହୁଛି ତୁମେ ଉଜ୍ଜ୍ୱଳ ନୀଳମଣି ଦେଖିବ ଉଜ୍ଜ୍ୱଳ ନୀଳମଣି ଯୋଉ ରୂପ ଗୋସ୍ୱାମୀଙ୍କର ସବୁ ଲକ୍ଷଣ ଅଛି ମହାଭାବର ଲକ୍ଷଣ କ'ଣ ରତିର ଲକ୍ଷଣ କ'ଣ ସ୍ନେହର ଲକ୍ଷଣ କ'ଣ ପ୍ରେମର ଲକ୍ଷଣ କ'ଣ ବହୁତ ଉନ୍ନତ ଗ୍ରନ୍ଥ ସେସବୁ ତୁମେ କିଛି ବୁଝିପାରିବନି ଆମେ ଗୋଟେ ଗୋଟେ ଥିଓରି କାଲି ତୁମେ କହ ପ୍ରେମର ଲକ୍ଷଣଟା କ'ଣ ତୁମକୁ ତ ପ୍ରେମଟା ନାହିଁ ତୁମେ କ'ଣ କେବଳ ଆମେ ଶ୍ରବଣ କରୁଛୁ କାହିଁକି ତେଣୁ ସେଇ ସେଇ ଟପିକ୍ଟା ଆସୁଛି, ଆମେ ଏଇଟା ଶ୍ରବଣ କରୁଛେ କାହିଁକି, ଏଇଟା ଆମର ଆଚିଭମେଣ୍ଟ, ଆମେ ଏଇଟା ପ୍ରାପ୍ତ, ଆମେ ପ୍ରାପ୍ୟ ପ୍ରାପ୍ୟ ବସ୍ତୁ, ସାଧ୍ୟ ବସ୍ତୁ ସେଇଟା। ପବ୍ଲିକରେ କେବେ ବି କୌଣସି ସେଇଟା ଆମର ଆଲୋଚ୍ୟ ବସ୍ତୁ ନୁହେଁ। ପ୍ରେମ ସ୍ନେହ ମାନ ପ୍ରଣୟ ରାଗ ଅନୁରାଗ ଭାବ ମହାଭାବ ମହାଭାବସ୍ୟ ଲକ୍ଷଣ ମିତି ଉଜ୍ଜଳ ନିର୍ମାଣ ଦୃଷ୍ଟମ ତସ୍ୟା ମହାଭାଗବତ ବୃଷଭାନନ୍ଦିନୀ ପ୍ରଭୃତ ଏବଂ ବୃଷଭାନ ରାଧାରାଣୀଙ୍କର ଏଇ ଯୋଉ ଗୁରୁମାନଙ୍କ ସହିତ ରାଧାରାଣୀ ମାନଙ୍କର ରାଧାରାଣୀ ଆଦି ରାଧାରାଣୀଙ୍କର ଭାବ ସବୁ ଏଇ ମହାଭାବ ସ୍ତର ରାଧାରାଣୀଙ୍କର ସର୍ବୋଚ୍ଚ ସ୍ତୁତି ଅଧିରୂଢ ମହାଭାବ ଉପରେ ଅଧିରୂଢ ମହାଭାବ ତାପରେ ମାଦନାକ୍ଷ ମହାଭାବ ତାପରେ ମଦନାକ୍ଷ ମହାଭାବ ତାପରେ ମାଦନାକ୍ଷ ମହାଭାବ ରାଧାରାଣୀଙ୍କ ସ୍ଥିତି ସେ ଅଦିତ୍ୟ ସ୍ଥିତି ସେଠି ସ୍ଥିତି କି ଯାଇପାରିବେ ଗୋପୀମାନଙ୍କର ସ୍ଥାନ ଗୋଟେ କ୍ଷଣ ଦେଖିକି ତାଙ୍କୁ ଯୁଗ ଭଳିଆ ଲାଗୁ ସମୟର କେତେ ବଡ ଦୁରୁପଯୋଗ ଆମର ହେଇଯାଉଛି ଗୋଟେ ନିଦ୍ରା ଆମେ ଶୋଇବାକୁ ପଡୁଛି ଶୋଇବାକୁ ପଡୁଛି କି ନାହିଁ ଶୋଇ ନ ଶୋଇଲେ ଆମେ ସ୍ୱର ରକ୍ଷା କରିପାରିବାନି ଆମର ଏମିତି ଅବସ୍ଥା ନ ଖାଇଲେ କ୍ଷୁଦରେ ଟିକେ ଲାଗିଲେ ତୁ କମିଗଲା ବେଳେ ତୁମକୁ କ'ଣ ଜ୍ଞାନ ରହୁଛି ଜ୍ଞାନ କିଛି ରହୁଛି ଚିଡ଼ା ଲାଗି ବିରକ୍ତ ଲାଗି ମୁଣ୍ଡ ପାଗଳା ଯାଉଛି ଜପ ବାପ କ'ଣ କରିଥିଲୁ ଖାଲି ଉପବାସ ଯେଉଁ ଦିନ ଆସୁଛି ଏକାଦଶୀ ଆସୁଛି କ'ଣ ମନକୁ ଦୁଇ ତିନି ଦିନ ଆଗରୁ ବୁଝା ହେଉଛି ମୁଣ୍ଡଟାକୁ ବୁଝାବୁଝି କରି ରଖା ହେଉଛି ନା ଆଉ ମୁଣ୍ଡ ବୁଝିଦେଉଛି କାଲି ହେଉଛି ଏକାଦଶୀ ମିଳିବନି ମନ୍ତ୍ର ଚୁପଚାପ ରହିଲା ତ ଆଜିଠୁ କହିଲାଣି ଯେ ଆଉ ଖାଲି ଏକାଦଶୀ ଆଉ ଲୋକ ଦେଖୁନା ଆଗରୁ ଖାଲି ଦଶ ଥର ପଚାରି କେବେ ପାରଣା ପାରଣା କେବେ ଏକାଦଶୀ ମଣ୍ଡଳରୁ ବୁଝିକି ରଖିବା କଥା କ'ଣ ଏଇ ଯୋଉ ସର ଧର୍ମଟା ରହିଛି ଏତେ ଜୀବକୁ ଗୋଟେ ତାକୁ ଧରିକି ରଖିଛି ବାହାରୁ କ'ଣ ଯିବ ତା ସୀମା ବାହାରେ ନାହିଁ ତାର ତାକୁ ହାତରେ ନାହିଁ ସବୁ କାମ ଏଇଟା ଆକୁ ସବୁ ବୁଝିବୁ କେମିତି ସେ ସ୍ଥିତି ମହାଭାବ ସ୍ଥିତି କ'ଣ କେମିତି ସେ ଆହାର ଦରକାର ନିଦ୍ରା ଦରକାର ପୁଣି ତା ଦେହରେ ସ୍ୱର ଚିନ୍ତା କେତେବେଳେ କାହାର ମନରେ କାମ ଚିନ୍ତା ଆସୁଛି କେତେବେଳେ କ'ଣ ଆସୁଛି କ୍ରୋଧ ଆସୁଛି ଲୋଭ ଆସୁଛି କେତେ କୋଉଠି କିନ୍ତୁ ଆମେ ଏଇ ଯେଉଁ ଭାଗବତ ଶ୍ରବଣ କରୁଛେ ଆମେ ହେତୁ କେବଳ ଅନୁଭବ ବା ସଦଗୁରୁଙ୍କର କୃପା ପ୍ରଭୁ ବା ଆଚାର୍ଯ୍ୟମାନଙ୍କର କୃପାକୁ କୃପାକୁ ନିର୍ଭର କରିକି ଆମେ ଉପଲବ୍ଧି କରିବା ଦରକାର ଆମର ସ୍ଥିତିଟା କେତେ ଜଘନ୍ୟ ସ୍ଥିତି ଆମେ କେତେ କ'ଣ ରହିଛେ ତଳେ ରହିଛେ ଆମର ପ୍ରାପ୍ୟ ପ୍ରାପ୍ୟ ବସ୍ତୁ ଯେଉଁଟା ସେଟା କେତେ ଉପରେ ଅଛନ୍ତି ସମୟଟାକୁ ଆମେ ନଷ୍ଟ କରିଦେଉଛେ ଗୋଟେ ସମୟ ଚାଲିଗଲା ଆମେ ତା ପାଇଁ ଚିନ୍ତା କରୁନା କିନ୍ତୁ ତାକୁ ଗୋଟେ କ୍ଷଣଟା ଯୋଗ ଭଳିଆ ଲାଗୁଛି ତାହେଲେ ଜଣେ ଭଗବାନଙ୍କୁ ପାଇବାକୁ ହେଲେ ଭଗବାନ ପାଖରେ ରହିବାକୁ ହେଲେ ତାର କେତେ ବଡ଼ ଯୋଗ୍ୟତା ଦରକାର ସେ ଯୋଗ୍ୟତା ହିସାବରେ ଆମର କ'ଣ ସ୍ଥିତିଟା ରହିଛି ଗୋପୀମାନେ ଏଭଳି ଛୋଟବାଦ ଲେଖିଲେ ଉଦ୍ଧାର ମାନେ ତୁମେ ଦେଖିନବ କେମିତି ଗୋଟେ ଯୁଗ ଏ ମହାଭାବ ସ୍ଥିତିରେ ଗୋଟେ ଯୁଗ ଭଳି ଲାଗୁଥିଲା ତାକୁ ଗୋଟେ କ୍ଷଣ କୃଷ୍ଣଙ୍କୁ ଦର୍ଶନ କରିଦେଇ ପରମାନନ୍ଦ ପ୍ରାପ୍ତ ଆନନ୍ଦ ଗୋଟେ କ'ଣ ଅଛି ଜଗତରେ ଆମର ଯେତିକି ବଧ ଅବସ୍ଥା ଅଛି ସେତିକି ବହୁତ କିଛି ଛୋଟ ଆନନ୍ଦ ରହୁଛି ବଧ ଅବସ୍ଥାରେ ତୁମର ଆନନ୍ଦ କ'ଣ ଖାଇବା ବୁଲିବା ଗୋଟେ ଆନନ୍ଦ ନା ବୁଲିବାକୁ ଗଲେ ଯାହା ଚାରି ଦିନ ପାଞ୍ଚ ଦିନ ବୁଲିକି ଆସି କୁଆଡ଼େ ଚାଲ କ'ଣ ଭଲ ହେବେ ନା ନାହିଁ କାହିଁ ଟିକେ ସ୍ପିରିଚୁଆଲିଟି ଗୋଟେ ନାହିଁ ରେସ୍ପନ୍ସିବୁଲ କିଛି ନାହିଁ ମନଟା କ'ଣ ହେଇଯିବ ତୁମର ଖୋଲା ହେଲା ଦାୟିତ୍ୱ କିଛି ରହିଲା ସେଇଟା ଭଲ ଲାଗେ ପ୍ରଥମ ବ୍ୟବସ୍ଥାଟା ସବୁ ଭଲ ଲାଗେ ଏତେ ଟାଇଟ୍ ରହିବ ଏତେ ବନ୍ଧନ କିଛି ନାହିଁ କୁଆଡ଼େ ନାହିଁ କ'ଣ ନାହିଁ ଏଇସବୁ ଏସବୁ ଆଜିକାଲି କ'ଣ କରାଯାଉଛି ଯାତ୍ରା ଟୁର୍ ଏସବୁ କରିବାକୁ ପଡ଼ୁଛି ଆଉ ଗୋଟେ ସାଧାରଣ ଲୋକ ସେ ଜାଣିନେ ନା ଆନନ୍ଦ ମାନେ କ'ଣ ଖାଇବା ବୁଲିବା ଏଠି ଯିବା ଆଜିକାଲି ଦେଖିବା ଗୋଟେ ଜାଗା ଗୋଟେ କ'ଣ ପଡ଼ିକି ଦେଖା ସେ ଆନନ୍ଦ ଆଉ କିଛି ଜାଣିନି ନା ଏଇଟା ହେଉଛି ଆନନ୍ଦ ଏଇ ଯୋଉ ଆଧ୍ୟାତ୍ମିକ ଆନନ୍ଦ ଗୋଟେ କୃଷ୍ଣଙ୍କ ପାଖରୁ କେବଳ ମିଳେ କୃଷ୍ଣ ସମ୍ବନ୍ଧରୁ ମିଳେ ଆଉ 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 କେମିତି ନାହିଁ କିଛି କୃଷ୍ଣ ସେବାରୁ ମିଳେ ସେଇଟା ଗୋଟେ ସାଧାରଣ ଜୀବ ସେ ବୁଝିପାରିବେ ତାଙ୍କର ବୁଲାବୁଲି ଦରକାର ଗୋଟେ ବୁଲି ବାହାରକୁ ଯିବା ବୁଲି ଆସିବା ଏଠି କରିବା ସେ କରିବା ଯାହାର ଯେତେ ଯାହାର ଭଗବାନଙ୍କ ସହିତ ସମ୍ବନ୍ଧଟା ଯେତେ ଯାହାର ଯେତେ କମ୍ ସମ୍ବନ୍ଧ ତାର ସହିତ ମନ ଚଞ୍ଚ ତୁମର ସମ୍ବନ୍ଧ ଜ୍ଞାନ ହେଲେ ତୁମ ମନଟା କ'ଣ ହବ ସ୍ଥିର ହେଇଯିବ ଆଉ ତୁମେ ଚିନ୍ତା କରିବା ବାଧ୍ୟ ହବ ଆଉ ଏଇ ଯେ ବିବାହ ହେଲା ସେ ଚଞ୍ଚଳ ଚଳିବ ବାଟେ ବସି ସ୍ତ୍ରୀ ଆଉ ତାକୁ ଆଉ ଦୁଇ ଦିନ ରହିବେ ତାର ଉଠି କୁଳେ କୁଆଡ଼େ ପଳେଇବ। ସିଏ ଆସିକି ପହଞ୍ଚିଲେ ତୁ ଆପ ତୁ ରୋଷେଇ କରିକି ଖା ଦାୟିତ୍ୱ ନଉଛି ନା ନାଇଁ କୁଆଡ଼େ ଯାଇପାରିବେ ପଘା ପଘାରେ ଖଣ୍ଡି ମାରି ଦଉଛ ଗାଈକି ଗାଈ କଣ କରିବ ଘୁରି ଘୁରି କୁଆଡ଼େ ଯିବ ସେଇଠି ଘୁରୁଥିବ ସେ ଘୁଟିଟା ମାରା ହେଇଥିବ ସେଇ ଚାରିକରେ ଘୁରୁଥିବ ବୁଲା ବୁଲି ନା ଯୁଆଡେ ଯିବ ବୁଲିବ ତ ସ୍ତ୍ରୀକି ଧରିକି ଯା ଯା ଛୁଆକୁ ଧରିକି ଯା ପୁଣି କୁଆଡ଼େ କଣ ଟ୍ରେନ୍ ବସ୍ କୁଆଡ଼େ ବସ୍ କଣ କର କୋଉଠି ର ବାସ୍ ତାଙ୍କ ଫ୍ରି ନାହିଁ ଆନନ୍ଦ ଜୀବନ ଯୋଉ ଆନନ୍ଦ ଜୀବନ ଯୋଉ ଖୋଜୁଛି ସେ ଯାଉ କଣ କଣ ବୁଲିବାକୁ ଇଚ୍ଛା ହଉଛ ବୁଲ ତେଣୁ ଯାହାର ଯେତେ ମନ ଚଞ୍ଚଳ ଯାହାର ସମ୍ବନ୍ଧ ଜ୍ଞାନଟା ଯେତେ ଭଗବାନ ଗୁରୁ କୃଷ୍ଣ ସମ୍ବନ୍ଧ ତୁମର ହେଇପାରୁଥିଲା ତୁମ ମନ ଚଞ୍ଚଳ ସବୁବେଳେ ମନ ଚଞ୍ଚଳ ରହିବ ଦାୟିତ୍ୱ ବୋଧ କିଛି ଲାଗିବନି ଭଲ ସବୁ ଜିନିଷକୁ ଦାୟିତ୍ୱ ନେବା ପାଇଁ ଇଚ୍ଛା ହବନି କୌଣସି ସବୁ ଦାୟିତ୍ୱ ନେବା ପାଇଁ ଇଚ୍ଛା ହବନି କାହିଁକି ତୁମ ମନଟା ଚଞ୍ଚଳ ନା ସମ୍ବନ୍ଧ ଜ୍ଞାନଟା ହେଇପାରୁନି ନା ଯିଏ ଯିଏ ସଂସାର କରୁଛି ସେ ସିଏ ଦାୟିତ୍ୱ ଦାୟିତ୍ୱ ନ ନବ ସିଏ ସମ୍ବନ୍ଧ ରଖିପାରେ ଛୁଆପିଲା କି ତାଗତ ରହିବେ ଏଇଠି କଣ ହବ ବହୁତ ସମ୍ବନ୍ଧରେ ତୁମର ନ ହେଇପାରିଲେ ମନ ବହୁତ ଚଞ୍ଚଳ ହବ ଇତର ଆନନ୍ଦ ପଛରେ ସବୁବେଳେ ମନ ଥାଉ ମାନ ଇତର ଆନନ୍ଦ ଆଉ ଦରକାର କିନ୍ତୁ ଆନନ୍ଦ ହଉଛି କେବଳ ଏଇ ଗୋଟେ ଜୀବନର କେବଳ ଗୋଟେ ଆନନ୍ଦ ହଉଛି ଭଗବାନଙ୍କ ସମ୍ପର୍କ ଭଗବାନଙ୍କର ସେବା ଭଗବାନଙ୍କର ନାମ ଏଇଟା ଯେତେବେଳେ ବୁଦ୍ଧାଙ୍କ ତୁମର ହବ ବା ସାଧୁଙ୍କ ସେବାରେ ରହିକି ଭଗବାନଙ୍କର ସେବାରେ ରହିକି ପ୍ରଭୁପାଦ ଆଚାର୍ଯ୍ୟମାନଙ୍କ କୃପାରୁ ଯେତେବେଳେ ଜାଣିପାରିବ ସେତେବେଳେ ଜାଣିବ ଜୀବନର ସେବା ଧନ ବା ସେବା ଧର୍ମ ଇଏ ହଉଛି ପ୍ରକୃତର ଆନନ୍ଦ ଭଗବାନଙ୍କ ସେବାରେ ଆନନ୍ଦ ଭକ୍ତଙ୍କୁ ସେଇଟା ଲେଖିବେ ନା ସେ ତାଙ୍କ ପଦରେ ଆଉ ଭଗବତି ବିନୋଦ ତୁମର ସେବାରେ ଆନନ୍ଦ ଭଗବତି ବିନୋଦ ଆନନ୍ଦ ଡୁବିଆ ତୁମର ସେବାରେ ତରେ ମୁଁ ଡୁବ ମାରିଦେଇ ତରି ଦେଉଛି ପାଣିରେ ଯୋଉ ବୁଡ଼ନ୍ତି ଲୋକ କଣ କରିବେ ବୁଲାବାଲା ସେଠି ବୁଡ଼ିବେ ଯାଇ କୁଠି ପଡ଼ିବେ ବୁଡ଼ରେ ମୁଁ ଏସବୁ ବହୁସାଗରୁ ପାରିବି ତୁମ ସେବା କରିକି ସେବାରେ କଣ ତୁମର ଗୋଟେ ସୁଖ ବାସନାଟା ଆସିବ ଧୀରେ ଧୀରେ ପ୍ରଥମେ ତୁମକୁ କଷ୍ଟ ଲାଗିବ ତାପରେ ତୁମ ସୁଖ ବାସନା ଆସିବ ଗୋଟେ ଫୁଲଟାକୁ ଦେଖିଦେଲ କଣ କଣ ଚାହ ଭଗବାନ ପାଖରେ ଲାଗିଲା ସେଥିରେ ଭଗବାନ ଦେହ ଲାଗିଲା ତୁମେ ଦେଖିଦେବ ତୁମକୁ ଆନନ୍ଦ ଲାଗିବ ପ୍ରଥମେ କଣ ଆନନ୍ଦ ଲାଗିଲା ଫୁଲ ଆନନ୍ଦ ଲାଗିଲା ନା କୃଷ୍ଣ ଆନନ୍ଦ ଲାଗିଲେ ଲୋକ ଆସିଛନ୍ତି ଆମ ବଗିଚା ଦେଖୁଛନ୍ତି ଆଜ୍ଞା ବଢିଆ ଗୋଲାପ ଫୁଲ ହେଇଛି ସେ କାହା ଭଲ ପାଇଲେ ଗୋଲାପ ଫୁଲଟା ଭଲ ପାଇଲେ କିନ୍ତୁ ଯେ ଗୋଲାପ ଫୁଲ ଲଗେଇଛି ସେ ତମେ ଭଗବାନଙ୍କୁ ଦେଲା ସେ କାହା ଭଲ ପାଇଲେ ମାଧବ ରାଧା ମତେ ବଢିଆ ଦେଖାଉଛୁ ଭଗବାନ ଭଲ ପାଏ ସେବାରେ ତୁମର ଧୀରେ ଧୀରେ ଆସିବ କଣ ପ୍ରୀତିଟା ଆଉ ସେବାରେ ଯଦି ପ୍ରୀତି ନ ଆସିଲା ନାମର ବି ପ୍ରୀତି ଆସିବନି ସମ୍ବନ୍ଧ ନାହିଁ କରିନି ତୋ ନାମଟା କରିବି ତାଙ୍କ ନାମ ଖାଲି ଅଫିସିଆଲ ତୁମେ କଲା ଭଳିଆ କରୁଥିବ ମନ କୁଆଡ଼େ ଦୌଡ଼ୁଥିବ ପଳେଇ ଆସୁଥିବ ପ୍ରୀତିଟା ତୁମ ମନଟା ତ ଫିକ୍ସ ନାହିଁ କୃଷ୍ଣଙ୍କ ପାଖରେ ତେବେ ନାମ ଆଚାର୍ଯ୍ୟ ମାନେ ଦୁଇଟା ଜିନିଷ ରଖିଲେ ସେବା କରିବ ନାମ କରିବ ଭଗବାନଙ୍କ ମଧ୍ୟ ସେବା କର ନାମ କର ଭଗବତୀ ବିନୋଦ ଆନନ୍ଦ ଡୁବିଆ ତୁମର ସେବାରେ କରେ ସବୁ ଚେଷ୍ଟା କରି ତମ ଇଚ୍ଛା ମୋତେ ଆକିଆ ତମା ମୁଁ ସବୁ ଚେଷ୍ଟା କରିବି ପୁରା ଲଗେଇବି ମୋର ଯେତିକି ତୁମର ଘରେ ମୁଁ ପଡ଼ିଗଲି ଏସବୁ ବୈଷ୍ଣବ ସିଦ୍ଧାନ୍ତ ଚରମ ଯାହା କହନ୍ତି ଚରମ ସ୍ଥିତି ସବୁ ସେ ସବୁ ପ୍ରକଟ କରେ ସେ ସବୁ ଜାଣିଛନ୍ତି ନା ସେ ଜଗତର ସପ୍ତମ ଗୋସ୍ୱାମୀ ଭଗବାନଙ୍କର ନିଜ ଲୋକ ସବୁ ଆଉ ଜୀବ ଯେତେ ସେବା ସମ୍ବନ୍ଧର ତା ସେବା ସମ୍ବନ୍ଧ ଯେତେ ଜୀବର ସେବା ସମ୍ବନ୍ଧ ଯେତେ ସ୍ଥିରତା ହବ ତା ଜଡ଼ ବନ୍ଧନଟା ସେତେ ଦୃଢ଼ ହବ ସେବା ସମ୍ବନ୍ଧରେ ତମ ଶୀତଳ ହେଇଯାଉଛି ନା ଆଉ ପୁଣି କଣ ଆକର୍ଷଣ ଗୋଟେ ଆସୁନି ଜଡ଼ ସମ୍ବନ୍ଧରେ ଆଣିଲେ ଲାଗିଯିବ ସାଙ୍ଗେ ସାଙ୍ଗେ କୁଆଡ଼େ ମୋ ବାପାର କଣ ହେଲା ମୋ ମାର କଣ ହେଲା ମୋ ଘର କଣ ହେଲା ପଡ଼ିକି ଲାଗିବ ସେବା ସମ୍ବନ୍ଧରେ ତୁମର ଲାଗିବନି କାରଣ ସେବା ସମ୍ବନ୍ଧଟା ତୁମର ହେଇଗଲେ ଭଗବାନ ସହିତ ସମ୍ବନ୍ଧଟା ସେବା ସମ୍ବନ୍ଧ ସେତେବେଳେ ଆପଣ ଜଡ଼ ସମ୍ବନ୍ଧ ଦୃଢ଼ ହେଇଯିବ ମନ ଭଟକି ଯିବ ଆଉ ଆନନ୍ଦ କଣ ପାଇବ ଏବେ ଆଉ ଏଠି କିଛି ଆନନ୍ଦ ତୁମର ଯୋଉଠି ସମ୍ବନ୍ଧ ଆଇବ ଜଡ଼ ସମ୍ବନ୍ଧ ହେଇଗଲେ କୋଉ ଆନନ୍ଦଟା ଲାଗିବ ଯୋଡ଼ ଆନନ୍ଦ ଲାଗିବ ଏଇଟା କୋଉ ଆନନ୍ଦ ଲାଗିବ ନାମ କୀର୍ତ୍ତନ ଆନନ୍ଦ ଲାଗିବ ନା ସେବା ଆନନ୍ଦ କିଛି ଲାଗିବ ବିଂଶ ଅଧ୍ୟାୟ ପରବର୍ତ୍ତୀ ଅଧ୍ୟାୟରେ କବିମାନେ ଏଭଳି ଆନନ୍ଦ ହଉଛନ୍ତି ଯୁଗଟା ଗୋଟେ ମୁହୂର୍ତ୍ତଟା ତାଙ୍କ ଯୁଗ ସମୟ ପ୍ରତୀୟମାନ ହଉଛି ଏଇଟା ବର୍ଣ୍ଣନା କରି ସୁଖଦେବ ଗୋସ୍ୱାମୀ ବିଂଶ ଅଧ୍ୟାୟ ଆରମ୍ଭ କରି ଶିଶୁ କବାଚ ତୟୋସ୍ତଦୂତଂ କର୍ମଂ ଦାବାଗ୍ନେ ମୋକ୍ଷମାତ୍ମନଂ ଗୋପା ସ୍ତ୍ରୀଭ୍ୟୋ ସମାଚକ୍ଷୁ ପ୍ରଲମ୍ବବଧମେବ ଚ ହେ ରାଜନ ତୟୋସ୍ତଦୂତଂ କର୍ମଂ স্তুতম কর্ম আচ্ছা দুইটা অদ্ভুত কর্ম কলে কোন কোন অদ্ভুত কর্ম কলে দুইটা লীলা একা সাঙ্গে গোটি দিন হল কোণ ব্রহ্মাসুর বধ দাবাগ্নি রক্ষা অদ্ভুত কর্ম দাবাগ্নি মুখ্যণ আত্মন গোপা স্ত্রী ভ্যু সভা চক্ষু প্রলম্বে গোপ মানে গোপীভ্য নিজ মিত্রাদিভ্য কথা আমার সমাচক্ষু সব ফেরিলে ফেরিকি কহিলে কোঠি ব্রজরে তা কাহ কহিলে সখা মানে গোপী মান কহিলে আউ কাহ কহিলে আনন্দ কাহক লাগুলা বেশি সখা মানে প্রত্যক্ষ সব দেখুলে কোণ কেমতি কৃষ্ণ প্রভাসুর মারলে বলরাম মারলে অগাসুর মারলে কিন্তু বর্ণনা করলে কি সে যে দেখি সে বর্ণনা করলে শুণুলে কি গোপী মানে নন্দ মহারাজ ব্রজবাসী মানে আচ্ছা আনন্দ কাহ বেশি লাগুলা ব্রজবাসী মানে বেশি আনন্দ আনন্দ পাওলে কাই আনন্দ পাওলে না যে কুচি সে সে হচ্ছে প্রত্যক্ষ সাক্ষী কৃষ্ণ সাগর দিলে দেখি এই লীলা কুমার সে আনন্দ সাগরে ডুবি যাচ্ছে যেটা শ্রবণ করি পুরো আনন্দ সাগরে ডুবি যাচ্ছে কেন এই লীলা কুমার যাই প্রত্যেকদিন মা মানে গোপী মানে সে অপেক্ষা করবেন পহঞ্চিলা মানে সুদামা সুবল ডাকি আনবি কহিল আজ কোণ কানা করছি তেমন ব্রজপুরে আছে ইতর বার্তা নাতি মানে এই কথা লমাসুর কেমনি বলরাম মারলে কেমনি কৃষ্ণ দাবানর উদ্ধার কলে কেমনি গাই চড়াইলে কেমনি কোণ কলে রাতে মানে কে ছুঁয়া শুয়ে পুরো সকাল উঠলে এবার গোপী মানে চাহিকি রয়েছে গোপ মানে নন্দ মহারাজ যশু যশোদা চাহিকি রয়েছে কেবল দুইটা কথা হবে কোণ কৃষ্ণ কিন্তু ফেরি তাকে দেখি আন কৃষ্ণ আজ বনরে কলা শুনে সেটি শ্রবণ মিলিতা আছে না ব্রজপুর আছে না কেবল সে কৃষ্ণ বিষয়ে শুনতে গোপী ভিউ এটি কহিলেন না গোপা স্ত্রী ভিউ সমাচক্ষু প্রলম্বোধ সমাচক্ষু কথা আমার গোপী ভিউ তত সখা ভিউ নিজ মিত্রাদি ভিউ নিজ মিত্র মান গোপী মান সব কহিলে কি সখা মানে গোপ বৃদ্ধ্য গোপ্যশ্চ তদুপাকর্ণ বিস্মিতা মে নিরে দেব প্রবর কৃষ্ণ রামম ব্রজম গত গোপা বৃদ্ধশ্চ গোপশ্চ তদ উপাকর্ণ বিস্মিতা গোপ বৃদ্ধ মানে আউ কি গোপা গোপী মানে যেতে শুণিলে এই জিনিস সে বিস্মিত হলে কারণ এইভাবে আকাশকে নিয়ে উঠি পড়ুছে অসুর তাকে পুরো বিধা মারিকি মারি দেছেন সে তো তার বড় অদ্ভুত কাম হল চারিআড়ে অগ্নি লাগিছে তাকে কৃষ্ণ পান করেদেছেন কোণ কথা সেটি সে কুছেন মেনিরে দেব প্রবর প্রবর কি কৃষ্ণ রাম এই রামকৃষ্ণ এ দেবতা শ্রেষ্ঠ দেবতা না অগ্নিপান কি করে আকাশের উড়িকে অশ্রু কি মানে ব্রজম গত এই ব্রজকে বহু শ্রেষ্ঠ দেবতা কি এই ব্রজকু আসছেন দেব প্রবর এই প্রেম প্রাবল্যন সম্বন্ধস্য দাঢ্য পূর্বপদ মাধুর্য শিব ভূষণ ন তো ঐশ্বর্য জ্ঞানম জ্ঞান আচ্ছা চক্রবর্ত লিখলে কারণ এটা দেব প্রবর কহিলে কি পূর্ব ভাই পূর্ব কোণ কহিলে পূর্ব পূর্ব সখা মানে কোণ ভাবুলে ইয়ে বি কৌ দেবতা সে দেবতা হলে বি আমি আমি বি দেবতা নহলে আমার সঙ্গে সখা কেমতি হল আমি বি অর্ডিনারি মানুষ নু আমি গোপ নু আমি বি দেবতা নহলে তাঙ্ক সাথে আমার বন্ধু কেমতি হল বর্তমান গোপ গোপী মানে সেমতি সব ভাবিলে এটি সে কুছ দেব প্রবর এই প্রেম প্রাবল্যন প্রেমর এত প্রবলতা হয়েছে সম্বন্ধস্য দাঢ্যাত পূর্ববত মাধুর্য সেব পোষণ ন তো ঐশ্বর্য সেব জ্ঞান জ্ঞান কেবে ভাবি হচ্ছে না ঐশ্বর্য জ্ঞান চালে এলা ইয়ে হচ্ছে দেবতা বলে এই যে ভাবনা দেবতা ইয়ে হচ্ছে দেবতা এটা তাঙ্কর মাধুর্যকে আহুরি পোষণ করে আর তাকে পোষণ তদ কার্যস্য সম্বন্ধ শৈথল্যস্য তদ সংযোগ কুত্রাপি অশ্রবণ যদি তাঙ্কর এই ঐশ্বর্য জ্ঞান আসি থাকে তাহলে কেবে বি সে কুচি আমি সব ଜଗନ୍ନାଥ କହୁଛନ୍ତି କେବେ ବି ଆମେ ଭାଗବତମରେ ବା କୌଣସି ଶାସ୍ତ୍ରରେ ଦେଖିଛେ କି ବ୍ରଜବାସୀ ମାନଙ୍କର ଏସବୁ ଲୀଳାକୁ ଶ୍ରବଣ କରି ଦର୍ଶନ କରି ତାଙ୍କ ପ୍ରେମ ଶିଥିଳ ହେଇଯାଇଛି, କୃଷ୍ଣଙ୍କୁ ଭଗବାନ ବୋଲି ଭାବିଛନ୍ତି? ସଖାମାନେ କାନ୍ଦରେ ଚଢ଼େଇ ନାହାନ୍ତି କି? ୟାପରେ ସଖାମାନେ କ'ଣ ଖେଳି ନାହାନ୍ତି କି? ସଖାମାନେ କ'ଣ କୃଷ୍ଣଙ୍କୁ ଗାଳି ଦେଇନାହାନ୍ତି କି? ଛଡ଼େଇ ଖାଇନାହାନ୍ତି? ଯଦି ତମେ ଦେବତା ବୋଲି ଜ୍ଞାନ କରୁଥିଲେ ତାହେଲେ ପୁଣି ଖେଳିଲେ ପୁଣି ସେଇ ସମ୍ବନ୍ଧ ପ୍ରେମ ସମ୍ବନ୍ଧରେ କେମିତି ସଖ୍ୟ ସମ୍ବନ୍ଧରେ ହଉଥିଲେ? ଯଶୋଦା କ'ଣ ସ୍ତନ୍ୟପାନ କରିବା ବନ୍ଦ କରିଦେଇଥିଲେ? ଗୋପୀମାନେ କ'ଣ କୃଷ୍ଣଙ୍କୁ ଚୋର ବୋଲି ଡାକୁନଥିଲେ? ଏଇ ଦେବତା ନାଇଁ ନାଇଁ ତାଙ୍କର ଜ୍ଞାନ ନଥିଲା, କୌଣସି ପ୍ରମାଣ ବି ନାହିଁ ସଖ୍ୟ କହୁଛି। ଐଶ୍ୱର୍ଯ୍ୟ ତାଙ୍କର ଆସିଲାଣି, ବରଂ ପୂର୍ବ ଅବତ ମାଧୁର୍ଯ୍ୟ ସେବ ପୋଷଣ ମାଧୁର୍ଯ୍ୟ ତାଙ୍କର ଆହୁରି ବଢିବ କା ପ୍ରତି? କୃଷ୍ଣଙ୍କ ପ୍ରତି। ତତଃ ପ୍ରାବର୍ତ୍ତତଂ ପ୍ରାବୁଟ ସର୍ବସତ୍ତ୍ୱ ସମୁଦ୍ଭବାଂ ବିଦ୍ୟୁତମାନ ପରିଧି ବିସ୍ପୁଜିତଂ ବିସ୍ପୁଜିତମ ଭସ୍ତଲା। ରାଜନ ଗ୍ରୀଷ୍ମ ଋତୁର ଅବସାନରେ ବର୍ଷା, ଗ୍ରୀଷ୍ମ ସରିଗଲା, ପୂର୍ବରୁ କ'ଣ ଥିଲା? ବୃନ୍ଦାବନେ ସବୁବେଳେ ବସନ୍ତ ଥିଲା, କିନ୍ତୁ ସେ ଲୌକିକ ସମ୍ଭବ କ'ଣ କୁହାଯିବ ତାତ୍କାଳିକ ସମୟର ବର୍ଣ୍ଣନା ଦେଉଛନ୍ତି। ଗ୍ରୀଷ୍ମ ସମୟ ସରିଗଲା, ବର୍ତ୍ତମାନ ବର୍ଷା ଋତୁ ଆସିଲା। ଆଉ ସର୍ବଜାତିର ପ୍ରାଣୀର ଉଦ୍ଭବ ଲେଖିଲେ ନା, ପ୍ରାବୁଟ ସର୍ବସତ୍ତ୍ୱ ସମୁଦ୍ଭବ। ଆଜି ବର୍ଷା ଦିନ ହେଉଛି ସବୁ ଜୀବନ, ସବୁ ପଶୁ ପକ୍ଷୀ ସମସ୍ତଙ୍କ ପାଇଁ ବର୍ଷା ଦିନ ହେଉଛି ଭଲ। କିନ୍ତୁ ପଶୁପକ୍ଷୀ ମାନେ ସର୍ପ ମାନେ ସମସ୍ତେ ଖାଦ୍ୟ ପାଇଲେ, ବୃକ୍ଷମାନେ ଜଳ ପାଇଲେ, ଲୋକ ଧାନ ଚାଷ କଲେ, ସେଥିପାଇଁ ଲେଖିଲେ ପ୍ରାବୁଟ ସର୍ବସତ୍ତ୍ୱ ସମୁଦ୍ଭବ, ସବୁ ଜୀବନ ଉଦ୍ଭବ। ବିଦ୍ୟୁତ ମାନ ପରିଧି ବିସ୍ପୃଜିତ ନବସ୍ତଳା ତତ ଗ୍ରୀଷ୍ମାନ୍ତରମ ସର୍ବେଷାମ ସତ୍ମାନମ ପ୍ରାଣୀନାମ ସମୁଦ୍ଭବ ଉତ୍ପତ୍ତି ଜୀବନଶ୍ଚ ଯସ୍ୟ ପ୍ରାବୁ ବର୍ଷା ପରିଧି ଚନ୍ଦ୍ର ଅର୍କୟ ମଣ୍ଡଳମ ବିସ୍ପୃଜିତ ଗର୍ଜିତ ତଦ୍ଯୁକ୍ତ ନବସ୍ତଳମ ଯସ୍ୟାସ। ଯେ ବୃନ୍ଦାବନର ସ୍ୱଭାବ ବର୍ଣ୍ଣନା କରିବାକୁ ଯାଇକି ସେ ବର୍ଣ୍ଣନା କରୁଛନ୍ତି ଯେ ସବୁ ପ୍ରାଣୀକୁ ପୋଷଣ କରିବା ବା ଆନନ୍ଦ ବା ବୃଦ୍ଧି କରିବାର ସମୟ ହେଲା କେଉଁଟା? ବର୍ଷା ସମୟ ଆସିଗଲେ। ହେଲେ ସବୁବେଳେ ଆକାଶରେ ବିଦ୍ୟୁତ କରୁଛି, ଗଭୀର ସ୍ୱରରେ କ'ଣ ମେଘ ଗର୍ଜନ କରୁଛି, ବିଦ୍ୟୁତ ପଡ଼ୁଛି, ଏ ଯେଉଁ ଶୋଭାଟାକୁ ବର୍ଣ୍ଣନା କରୁଛନ୍ତି। ବର୍ତ୍ତମାନ ଇଏ ଇଏ ଅଧ୍ୟାୟରେ ଚାଲିବ, ବର୍ତ୍ତମାନ ବର୍ଷାର ବର୍ଣ୍ଣନା, ବର୍ଷା ଋତୁର ବର୍ଣ୍ଣନା ସୁଖଦେବ ଗୋସ୍ୱାମୀ ଦେବେ ବହୁତ ବଡ଼ ସୁନ୍ଦର ଭାବରେ ପୂର୍ଣ୍ଣା କରିକି ସବୁ ଚନ୍ଦ୍ର ଟିକାର ରଚନା କରିବେ। ଏ ବୃନ୍ଦାବନରେ ଭଗବାନ କୃଷ୍ଣଙ୍କର କିଭଳି ଶ୍ୟାମସୁନ୍ଦରଙ୍କର ସଖାମାନଙ୍କ ସହିତ ଲୀଳା ସବୁ କରୁଛନ୍ତି, କେତେ ଆନନ୍ଦ ରହୁଛନ୍ତି, ଆମକୁ ସବୁ ଏ ବାର୍ତ୍ତା ଭାଗବତ ଜଣାଉଛନ୍ତି। ବିପରୀତ ମାନେ ବିପରୀତ ଦିଗରେ ଗୋଟେ ଲୋକ ଯାଉଛି, ଗୋଟେ ଲୋକଟା ବିପରୀତ ଦିଗରେ ଯାଉଛି, ସେ ତୁମଠୁ କ'ଣ ହବ? ଯେତେ ବିପରୀତ ଦିଗରେ ଯିବ ସେ କ'ଣ ହବ? ତା ତୁମ ଡାକଟା ତୁମ ଦୃଷ୍ଟିଟା ସବୁ ଦୂରେଇ ଯାଉଛି ନା, ତୁ ଡାକୁଥିବ ସେ ଯେତେ ଦୂରକୁ ପଳେଇବ ଆଉ ସୁଖୀ ହେଉଛି, ତୁମ ଦୃଷ୍ଟିଟା ବିପରୀତ ଦିଗରେ ଚାଲିଗଲ ନା। ଆମେ କ'ଣ ଆମେ ଆମେ ଯେଉଁ ଶାସ୍ତ୍ରଙ୍କୁ ଜାଣିପାରୁନି, ଭାଗବତଙ୍କୁ ଭଗବାନଙ୍କୁ ଯେଉଁ ଜାଣିପାରୁନି, ବହୁ ଜନ୍ମରୁ ଏଇଟା ବହୁ ଜନ୍ମରୁ ଆମେ ବିପରୀତ ଦିଗରେ ଚାଲୁଥିଲେ। ବିପରୀତ ଦିଗରେ ଆମେ ଗୋଟେ ଦେଖୁଛି ଗୋଟେ ଲୋକକୁ, ତା ରୂପଟା ଦେଖିବାନି, ଗୋଟେ ଗୋଟେ ଲୋକଟେ ଯାଉଛି, ତାକୁ ଡାକିବ, ତୁମେ ଡାକିକି ତୁମେ ଚିତ୍କାର କରିଦେବ, ମରିଗଲେ ତୁ ଶୁଣିପାରିବି କି? ସେ 5 କିଲୋମିଟର ଦୂର ଅଛି, ତୁମେ ଦେଖିପାରୁଛ କାଲି 2 କିଲୋମିଟର ଦୂର 3 କିଲୋମିଟର ଅଣାଦି କାଳ ଭଗବାନ ଏଭଳି ଗୋଟେ ଜୀବକୁ ଡାକୁଛନ୍ତି, ଯିବ ମୋର ଅଂଶ, ଯିବ ମୋର ଅଂଶ, ଯିବ ମୋର ଅଂଶ, ଯିବ ସବୁ ନାହିଁ, ସେ ତ ବିପରୀତ ଦିଗରେ ଯାଉଛି, ତାର ଦୂରେ ଦୂରେ ବିପରୀତ ଦିଗରେ ଗଲେ କ'ଣ ହବ? ସେ ତାର ଦୂରେ ଦୂରେଇ ଯାଉଛି। ଏଇଟା ହେଉଛି ଉନ୍ମୁଖ ଅବସ୍ଥା। ଯେତେବେଳେ ଆମେ ସାଧୁ ସଙ୍ଗରେ ଭାଗବତ ଶୁଣିଲେ, ସେବା କଲେ, ନାମ ସଂଯୋଗ କଲେ, ଆମେ କ'ଣ ହେଲେ? ଯେଉଁ ଲୋକ ଦୂରେଇକି ବିପରୀତ ଦିଗରେ ପହଞ୍ଚିଲା ସେ ପାଖକୁ, ପାଖକୁ ହେଲେ କ'ଣ ହବ? ଯେତେ ପାଖକୁ ଆସିବ ସେତେ 2 ଜିନିଷ ହବ, ଶୁଣିପାରିବ ଆଉ ଦେଖିପାରିବ। ଆମକୁ ଯେଉଁଟା ବର୍ତ୍ତମାନ କାଳ୍ପନିକ ଲାଗୁଛି, ଯେଉଁଟା 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 ଆମର ହୃଦୟଙ୍ଗମ ହଉନି, ଯେତେବେଳେ ଆମେ ସମ୍ମୁଖ ହବା ଭଗବାନଙ୍କର ସେବା ମାଧ୍ୟମରେ, ଜପ ମାଧ୍ୟମରେ, ଶ୍ରବଣ କୀର୍ତ୍ତନ ମାଧ୍ୟମରେ, ଗୁରୁ ବୈଷ୍ଣବଙ୍କ ପ୍ରତି ଆନୁଗତ୍ୟ ମାଧ୍ୟମରେ ସବୁବେଳେ କୃତକୃତ୍ୟ ହବାକୁ ପଡ଼ିବ। ଭକ୍ତିର ଗୋଟେ ବଳ ରହିଛି, ଭକ୍ତିର ବଳ ସାଧାରଣ ଭୋଜନ ନୁହେଁ, ସାଧାରଣ ଭୋଜନ କରାଯାଏ ଗୋଟେ ବଳରେ। ଯେତେବେଳେ ତ ଆମ ମନଟା ବିଷୟ ବିଷୟାସକ୍ତ, ଆମେ ସବୁ ଯେଉଁ 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 ଭୋଜନଟା କରୁ ସେଟା କ'ଣ ନିର୍ମଳ ଭୋଜନ କି? ନିର୍ମଳ ଭୋଜନ ନୁହେଁ, ଆମକୁ ଗୋଟେ ବଳ ଦରକାର ଭୋଜନ କରିବା ପାଇଁ। ସେ ବଳ ପାଇ ଏସବୁ ସେବା କରିବାକୁ ପଡ଼ୁଛି। ଆମେ ଏତେ ଖଟିଆ କ'ଣ ଦରକାର, ଗଧବେଳେ ଆମେ ବସି ଜପ କରିବୁ, ଏତେ କାହିଁକି ସେବା କରିବୁ, ଦିନ ରାତି ସେବା କରିବୁ, ରାତି ତିନିଟାରେ ଉଠିବୁ, ସବୁ କରାଯାଉଛି, କେବଳ ସେ ଟିକେ ଟିକେ ଚିତ୍ବଳଟା ମିଳୁ, ଗୁରୁକୃଷ୍ଣ କୃପାଟା ମିଳୁ। ଭକ୍ତି ଭକ୍ତି କରିବା ପାଇଁ ଗୋଟେ ବଳ ଦରକାର, ମାନେ ମନଟା ମନଟା ଯୋଉ ପାଗଳ ମନଟା ଗୋଟେ ମୁହୂର୍ତ୍ତ ତୁମକୁ ଭାଙ୍ଗିଦେବ, ସାଙ୍ଗେ ସାଙ୍ଗେ ଦୁର୍ବଳ କରିଦେବ। ଆମର ଗୋଟିଏ ହେଲା ଗୋଟେ ବଡ଼ ବଳ, ବଡ଼ ବଳ ଏଇଟା ଗୁରୁ ବୈଷ୍ଣବ ତାଙ୍କ ଗୋଟେ ଆନୁଗତ୍ୟ ପ୍ରକାଶ, ତାଙ୍କର ଅବଦାନକୁ ସବୁବେଳେ ସ୍ମରଣ। ଆମେ ଯେତେବେଳେ ପ୍ରବଚନ ଦେବ, ଯେତେବେଳେ ଉଠିବ, ଯେତେବେଳେ ଜପ କରିବ, ସବୁବେଳେ କା ମୋ ଜ୍ଞାନ ମିଳନ୍ତ ଗୁରୁଙ୍କର ପ୍ରଣାମ, ଗୁରୁଙ୍କୁ ପ୍ରଣାମ ସବୁବେଳେ, ଯେତେ କୃତ୍ୟ କୃତ୍ୟ ଜୀବନକୁ ଆମେ ଆମେ ଯୋଉ ନିଜ କୃତ୍ୟ କୃତ୍ୟ ମନେ କରୁଛେ, କେବଳ ଗୋଟେ ଜିନିଷରେ ତୁମେ ଯେତେ ସାଧୁଗୁରୁ ପରମ୍ପରା ପ୍ରତି ଆଚାର୍ଯ୍ୟମାନଙ୍କ ପ୍ରତି ଯେତେ ନିଷ୍ଠ ହବ, ତାଙ୍କୁ ଯେତେ ପ୍ରାର୍ଥନା କରିବ, ମହାପ୍ରଭୁ ଯେତେ ପ୍ରାର୍ଥନା କରିବ, ତୁମେ ସେତେ ନିକଟତର। ନିକଟତର ହେଲେ ଦୁଇଟା ଜିନିଷ ହବ, ଶୁଣିପାରିବ ଦେଖିପାରିବ, ସେତେବେଳେ ଶାସ୍ତ୍ରକୁ ଶ୍ରବଣ କରିପାରିବ, ସାଧୁଙ୍କୁ ସାଧୁ କ'ଣ କହୁଛନ୍ତି ଶୁଣିପାରିବ, ଆଉ ଦେଖିପାରିବ, ଭଗବାନ ଦର୍ଶନ ହିଁ କରିପାରିବ। ବର୍ଷା ଦିନର ବର୍ଣ୍ଣନା କରିବାକୁ ଆସିବେ ହରେ କୃଷ୍ଣ ଶ୍ରୀ ଲତାରାସ ଭାଗବତ।